ସେହି ସମୟର ସରକାର ଦୁଷ୍ଟ ଲୋକମାନଙ୍କୁ କ୍ରୁଶରେ ଟଙ୍ଗାଇ ଶାସ୍ତି ଦେଉଥିଲେ। ସେମାନେ ଯୀଶୁଙ୍କୁ କ୍ରୁଶରେ ଟଙ୍ଗାଇ ତାଙ୍କ ହାତ ଓ ପାଦରେ କଣ୍ଟା ପିଟିଦେଲେ। କ୍ରୁଶରେ ଟଙ୍ଗାଗଲେ ମଣିଷ ଶୀଘ୍ର ମରେ ନାହିଁ, ମାତ୍ର ତାର ସବୁ ରକ୍ତ ବାହାରିଗଲେ ସେ ମରିଯାଏ। ଈଶ୍ୱର କହିଥିଲେ ପାପର ପ୍ରାୟଶ୍ଚିତ ପାଇଁ ଦରକାର ପବିତ୍ର ରକ୍ତ। ତେଣୁ ଯୀଶୁ କ୍ରୁଶରେ ତାଙ୍କର ସବୁ ରକ୍ତ ନିଗାଡ଼ିଦେଲେ। ମଧ୍ୟାହ୍ନ ସମୟରେ ତାଙ୍କର ମୃତ୍ୟୁ ଘଟିଲା, କିନ୍ତୁ ଏହି ସମୟରେ ମଧ୍ୟରାତ୍ରି ପରି ଘୋର ଅନ୍ଧକାର ପୃଥିବୀରେ ଘଟିଗଲା, ପ୍ରବଳ ଭୂମିକମ୍ପ ହେଲା। ଜଣେ ସୈନିକ ଏସବୁ ଦେଖି କହିଲା, ଏହି ଲୋକ ସତରେ ଈଶ୍ୱରଙ୍କର ପୁତ୍ର ଥିଲେ। ତାଙ୍କର ମୃତ୍ୟୁ ପରେ ତାଙ୍କର ମର ଶରୀରକୁ ଗୋଟିଏ ନୂଆ କବରରେ ରଖାଗଲା ଏବଂ ତା ମୁହଁରେ ଗୋଟିଏ ବଡ଼ ପଥର ରଖି ଦିଆଗଲା। କାଳେ ଲୋକମାନେ ଯୀଶୁଙ୍କ ଶରୀରକୁ ଚୋରି କରି ନେଇ ଯୀଶୁ ପୁଣି ବଞ୍ଚିଛନ୍ତି ବୋଲି କହିବେ, ଏଥିପାଇଁ ସୈନ୍ୟମାନଙ୍କ ଦ୍ୱାରା ଏହି କବରକୁ ପହରା ଦେବାର ବ୍ୟବସ୍ଥା ମଧ୍ୟ କରାଗଲା।